ହ୍ୟାଲୋ, ମୁଁ ଲକ୍ଷ୍ମୀ ସାହୁ। ମୁଁ ଆମର 21 ନମ୍ବର ୱାର୍ଡରୁ ମୁଁ କହୁଛି। ଆଉ ଆମର 21 ନମ୍ବର ୱାର୍ଡରେ ଆଗରୁ ଆବର୍ଜନା ବହୁତ ଅପରିଷ୍କାର ଥିଲା, ଏବେ ବର୍ତ୍ତମାନ ଆମର ବହୁତ ସଫା ସୁତୁରା ଶିକ୍ଷାର ଆସିବାରୁ ଆମର ମିଟିଂ ଫିଟିଂ କରି ଆମର ରାଲି କରି ଆମର ସବୁ ଏବେ ଭଲ ପରିଷ୍କାର ଅଛି। ଆଉ ଠିକ୍ ଠାକ୍ ରେ ପାଣି ଆସୁଛି, ଠିକ୍ ଠାକ୍ ରେ ସବୁ ବି ସଫା ହଉଛି। ଆଉ ଅଳିଆ ଆସିକି ଠିକ୍ ଠାକ୍ ରେ ନଉଛନ୍ତି, ଆମର ଡ୍ରେନ୍ ବି ସଫା ହଉଛି। ଆଉ ସାହିର ବି ସବୁ ପରିଷ୍କାର ରହୁଛି। ଆଉ ଧନ୍ୟବାଦ, ମୁଁ ସିଆରଙ୍କୁ ଧନ୍ୟବାଦ ଦଉଛି।
Thank you.